ଭଏସ୍ ଅଫ୍ ହୋପ୍ ଜୀବନଧାରା ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30ରେ। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମରେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ପିଲାମାନଙ୍କ କାହାଣୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
କରିବି ଘୋଷଣା ତୁମ୍ଭ ମହାନତା, କରିବି ଘୋଷଣା ପ୍ରତିକ୍ଷଣେ କହୁଥିବି ଧନ୍ୟ।
ଏହାପରେ ଶୁଣିବା ପିଲାମାନଙ୍କ ପାଇଁ ନୈତିକ କାହାଣୀ।
ନମସ୍କାର ପିଲାମାନେ, ଆସନ୍ତୁ ଆଜି ଗୋଟିଏ ସୌନ୍ଦର୍ଯ୍ୟ କାହାଣୀ ଶୁଣିବା। ଆଜିର କାହାଣୀ ହେଉଛି ବଡ଼େଇ ଦି କାର୍ପେଣ୍ଟର। କିଛିଦିନ ତଳର କଥା, ଦୁଇ ଭାଇ ରହୁଥିଲେ, ସେମାନେ ଚାଷ କାମ କରୁଥିଲେ। ସେମାନେ ଦୀର୍ଘ 40 ବର୍ଷ ଧରି ସେମାନେ ମିଳିମିଶି କାମ କରୁଥିଲେ। ଦିନେ ଗୋଟିଏ କାମ ପାଇଁ ସେମାନେ କଷ୍ଟରେ ଗଣ୍ଡଗୋଳ ହୋଇଥିଲେ। ମନନ୍ତର ବଢ଼ିଯାଇଥିଲା ଦୁଇ ଭାଇଙ୍କ ଭିତରେ। ଏ ମନନ୍ତର ଏମିତି ବଢ଼ିଗଲା ଯେ ସେମାନେ କଥା ହେବା ପାଇଁ ମଧ୍ୟ ବାଧ୍ୟରେ ନଥିଲେ। ଏମିତି କେତେ ସପ୍ତାହ ଚାଲିଗଲା। ଦିନ ଅପହରଣ ଦିନ ବେଳେ ବଡ଼େଇ ଜଣେ ସାର୍ ଜନ୍ଙ୍କ ପାଖରେ ଆସିଲେ। ସେ ନିଜ ଯନ୍ତ୍ର ବକ୍ସ ଧରି ତାଙ୍କ ପାଖରେ ଆସିଲେ ଓ କାମ କିଛି ମାଙ୍ଗିବା ପାଇଁ ଆରମ୍ଭ କଲେ। ଜନ୍ କହିଲେ, ଦେଖ ହିଁ ଦେଖ, ସେ ଗୋଟିଏ କେନାଲଟା ବନେଇବା ଅଛି। ସେଇଟା ସେ ପଡ଼ୋଶୀର ଜମି ଆରମ୍ଭ ହୋଇଛି। ମୋର ପଡ଼ୋଶୀ ଆଉ କିଏ ନୁହେଁ, ମୋର ନିଜର ସାନ ଭାଇ। ଆମେ ଆଗେ ମିଳିମିଶି 40 ବର୍ଷ କାମ କରୁଥିଲୁ, ମାତ୍ର ଗୋଟିଏ କଥା ପାଇଁ ଆମେ ଦୁଇ ଭାଇ ଝଗଡ଼ା ହୋଇ ଅଲଗା ହୋଇଅଛୁ। ହେଲେ ସେ ସାର୍ ଜନ୍ ବଡ଼େଇଙ୍କୁ କାମ ଦେଖାଇ ଚାଲିଗଲେ ଆଉ ତାଙ୍କେ କହିଥିଲେ ଯେ ଏ କାଟଗଣ୍ଡି ଗୁଡ଼ାକ ନେଇ ଗୋଟିଏ ଆମ ମଝିରେ ବାଡ଼ ବନାଇ ଦିଅ, ଯେହେତୁ କି ମୋ ଭାଇ ଓ ମୋ ପ୍ରତି ଅଲଗା ହେଇଯିବୁ। ମୁଁ ମୋ ଭାଇର ଚାଷ ଜମି ଦେଖିବିନି, ଆଉ ମୋ ଭାଇର ମୁଁ ବି ଦେଖିବା ପାଇଁ ଚାହେଁନି। ଆଉ ସେତିକି କହି ସାର୍ ଜନ୍ ବଡ଼େଇକୁ ଛାଡ଼ି ଅନ୍ୟ କାମକୁ ଚାଲିଗଲେ। ବଡ଼େଇ ନିଜ କାମରେ ବ୍ୟସ୍ତ ହୋଇ ଥିଲେ। ଆଉ ସନ୍ଧ୍ୟା ସମୟରେ ସାର୍ ଜନ୍ ଘରକୁ ଫେରିଲେ, ଆଉ ଦେଖିଲେ ଯେ ତାଙ୍କ ଆଶ୍ଚର୍ଯ୍ୟରେ ସେ ଜାଗାରେ ବାଡ଼ ନଥାଇ ଗୋଟେ ସେତୁ ବନା ହେଇଛି। କେନାଲ ମଧ୍ୟରେ ଦୁଇ ଭାଇଙ୍କ ମଧ୍ୟରେ ଗୋଟେ ସେତୁ ବନାଇ ବଡ଼େଇ ନିଜ କାମ ଆରମ୍ଭ କରିଥିଲା। ଆଉ ଆଶ୍ଚର୍ଯ୍ୟ ହୋଇ ସାର୍ ଜନ୍ ବଡ଼େଇକୁ ପଚାରିଲେ, ଏ କ'ଣ କଲ? ବଡ଼େଇ ଟିକେ ରହିକି ସାର୍ ଜନ୍କୁ କହିଲେ, ଭାଇ ଦେଖନ୍ତୁ, ମୁଁ ଗୋଟିଏ ସେତୁ ବନାଇ ଦେଇଛି। ଏହା ଦେଖି ସମୟରେ କିଛି କହିବା ପୂର୍ବରୁ ଛୋଟ ଭାଇ ସେତୁ ଦେଖି ଦୂରରେ ତାଇ ସାର୍ ଜନ୍ଙ୍କ ଆଡ଼େ ଦାଇଁ ପଳାଇ ଆସିଲେ। ଆଉ କହିଲେ, ଭାଇ ମୋ ପାଇଁ ଏତେ ପ୍ରେମ କରନ୍ତି ଯେ ମୁଁ ତାଙ୍କ ବିରୋଧରେ କଥା କହିଲେ ମଧ୍ୟ ସେ ମୋ ମଝିରେ ସେତୁ ବନାଇଛନ୍ତି। ହେଲେ ବଡ଼େଇ କହିଲେ, ଦେଖ ଭାଇ, ମୁଁ ଦୁଇ ଭାଇଙ୍କ ବିରୋଧରେ କାମ କରିନି, ଦୁଇ ଭାଇଙ୍କ ମଝିରେ ମୁଁ ସମ୍ପର୍କ ବଢ଼େଇ ଏ ସେତୁ ବନାଇ ଦେଇଛି। ହେଲେ ଏଇ ଛୋଟ କାହାଣୀରେ ଆମେ ଜାଣୁ ପିଲାମାନେ ଯେ ବନ୍ଧୁତ୍ୱ ହିଁ ସ୍ୱାଧୀନ ଆମ ପାଇଁ। ଆଉ ଅନେକ ସମୟରେ ଆମେ ଭାବିଥାଉ ଯେ ଆମ ନିଜ ଭାଇ ମଧ୍ୟ ଶତ୍ରୁ ହୋଇଥାଏ। ଛୋଟ ଛୋଟ କଥା ନେଇ ଆମେ ଶତ୍ରୁତା ବନାଇଥାଉ, ମାତ୍ର ଆମେ ପରସ୍ପରକୁ ପ୍ରେମ କରୁ। ଆଉ ଆମେ ଜାଣୁ ଯେ ପିତା ପରମେଶ୍ୱର ମଧ୍ୟ ଆମମାନଙ୍କୁ ପ୍ରେମ କରନ୍ତି, ଆଉ ଆମମାନଙ୍କୁ ଏକରେ ରହିବା ପାଇଁ ସାହାଯ୍ୟ କରନ୍ତି। ସମୟ ସମୟରେ ଟିକେ ଟିକେ କଥାକୁ ଆମେ ବଡ଼ କରି ନିଜକୁ ନିଜ ପ୍ରେମକୁ ଭାଙ୍ଗି ଦେଇଥାଉ, ମାତ୍ର କୁନି ପିଲାମାନେ ଆମେ ଛୋଟ ମନରେ ରହି ଭାଇ ବନ୍ଧୁ ପ୍ରେମରେ ଏକ ରହିଲେ ପରମେଶ୍ୱର ଆମମାନଙ୍କୁ ପ୍ରେମ କରନ୍ତି। ନମସ୍କାର, ଆମେନ୍।
ପିଲାମାନେ କାହାଣୀ ଭଲ ଲାଗିଲା ତ? ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମର ଠିକଣା: ଆଡଭେଣ୍ଟିଷ୍ଟ ମିଡିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ୍ ଫୋନ, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori। ତାହେଲେ ଚାଲନ୍ତୁ ବର୍ତ୍ତମାନ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କ ଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ଈଶ୍ୱରଙ୍କ ରାଜ୍ୟ। ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ପରାକ୍ରମୀ ପରମେଶ୍ୱର, ସର୍ବଶକ୍ତି ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଏହି କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ଅନ୍ତର୍ଯ୍ୟମୀ ପରମ ପିତା ଆପଣଙ୍କର ସହବର୍ତ୍ତୀ ରୁହନ୍ତୁ। ଆପଣଙ୍କର ସମସ୍ତ ପ୍ରକାର ଦୁଃଖ, କଷ୍ଟ, ବାଧା, କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ସୟତନ ହସ୍ତରୁ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ଶାନ୍ତିରେ, ଆନନ୍ଦରେ ଓ ମଙ୍ଗଳମୟ ଜୀବନ ଆପଣଙ୍କୁ ସେ ପ୍ରଦାନ କରନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ କରୁଣା ସଦା ସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ଈଶ୍ୱରଙ୍କ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ଈଶ୍ୱରଙ୍କ ରାଜ୍ୟ। ହଁ, ଯେବେ ଆମେ ରାଜ୍ୟ ବିଷୟରେ କଥାବାର୍ତ୍ତା ହେଉ, ଯେଉଁ ରାଜ୍ୟରେ ଶାନ୍ତି, ଯେଉଁ ରାଜ୍ୟରେ ଦୁଃଖ ନାହିଁ, ଯେଉଁ ରାଜ୍ୟରେ ସମସ୍ତେ ମିଳିମିଶି ରହିପାରିବେ, ସେହି ରାଜ୍ୟ ପାଇଁ ଆମେ ଚାହିଁଥାଉ। ତାହେଲେ ଚାଲନ୍ତୁ ଆଜି ଆମେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ଏହି ରାଜ୍ୟ ବିଷୟରେ, ଈଶ୍ୱରଙ୍କ ରାଜ୍ୟ ବିଷୟରେ ପବିତ୍ର ଶାସ୍ତ୍ର କ'ଣ କହେ ତାହା ବିଷୟରେ ଆମେ କିଛି ସମୟ ଆଲୋଚନା କରିବା। ଯେପରିକି ମାଥିଓ 5:20 ଯୀଶୁ କହନ୍ତି ଏହିପରି, କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭମାନଙ୍କ ଧାର୍ମିକତା ଶାସ୍ତ୍ରୀୟ ଓ ଫାରୁସିମାନଙ୍କ ଧାର୍ମିକତା ଅପେକ୍ଷା ଅଧିକ ବେଶୀ ନହେଲେ ତୁମ୍ଭେମାନେ କୌଣସି ପ୍ରକାରେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିପାରିବ ନାହିଁ। ପ୍ରିୟ ଶ୍ରୋତା, ପରିତ୍ରାଣ ସବୁବେଳେ ବିଶ୍ୱାସ ଦ୍ୱାରା ପ୍ରାପ୍ତ ହୋଇଥାଏ। ଯେହୁଦୀ ଧର୍ମ ସବୁବେଳେ ଅନୁଗ୍ରହଯୁକ୍ତ ଧର୍ମ ଥିଲା, କିନ୍ତୁ ଧର୍ମର ବାହ୍ୟ ଆଚରଣ ଭିତରକୁ ପ୍ରବେଶ କଲା। ଏହା ଯେ କୌଣସି ଧର୍ମରେ ବିଶେଷ କରି ଆଜ୍ଞାବହତା ଯେଉଁଠାରେ ଅଧିକ ଅଛି, ଉଦାହରଣ ସ୍ୱରୂପେ ସେଭେନ୍ ଡେ ଆଡ଼ଭେଣ୍ଟେଷ୍ଟ ଏଥିରେ ଏହା ପ୍ରକାଶ କରିପାରେ। ଖ୍ରୀଷ୍ଟଙ୍କ ସମୟରେ ଅଧିକାଂଶ ଧାର୍ମିକ ନେତା ଦୟା କିମ୍ବା ପ୍ରେମ କରିବା କଠୋରପନ୍ଥୀ ଚିନ୍ତାଧାରାରେ ପଡ଼ିଯାଇଥିଲେ। ଏହି ପ୍ରକାର ଭାବନା ଦ୍ୱାରା କୌଣସି ଶକ୍ତି ଜଗତକୁ ପାପରୁ ଉଦ୍ଧାର କରିପାରିବ ନାହିଁ। ମନୁଷ୍ୟକୃତ ନିୟମ ଜୀବନ ଓ ଚରିତ୍ର, ଯାହାକି ଭାବନା ଅନୁଭବ କାର୍ଯ୍ୟ ପରିବର୍ତ୍ତନ କରିବାର ଶକ୍ତି ନଥାଏ, କେବଳ ପ୍ରକୃତ ସତ୍ୟ ପ୍ରେମ ଦ୍ୱାରା କରିବା ପାଇଁ ଯୋଗ୍ୟ ହୋଇଥାଏ। ଗାଲାତି 5:6 ଆମେ ପାଉ ଏହିପରି, ଯେଉଁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ସୁନ୍ନତ କି ଅସୁନ୍ନତ କିଛି ନୁହେଁ, କିନ୍ତୁ ପ୍ରେମରେ କାର୍ଯ୍ୟ ସାଧନ ବିଶ୍ୱାସ ହିଁ ସାର। ମାଲାଖି 6:6-8 କହେ, ପୁଣି ସେମାନେ ଖଡ୍ଗ ଦ୍ୱାରା ଅସୁର ଦେଶ ଓ ନିମ୍ରଦ ଦେଶର ପ୍ରବେଶ ସ୍ଥାନ ସକଳ ଉଚ୍ଛିନ୍ନ କରିବେ, ପୁଣି ଅସୁର ଆମମାନଙ୍କ ଦେଶକୁ ଆସି ଆମମାନଙ୍କ ସୀମାରେ ପଦାର୍ପଣ କଲେ ଓ ସେଠାରୁ ଆମମାନଙ୍କୁ ଉଦ୍ଧାର କରିବେ। ଆଉ ସଦାପ୍ରଭୁ ନିକଟକୁ ଆଗତ ଯେଉଁ ଶିଶିର ଓ ତୃଣ ଉପରେ ପତିତ ଯେଉଁ ବୃଷ୍ଟି ମନୁଷ୍ୟ ପାଇଁ ବିଳମ୍ବ ନ କରେ, କିଏ ବା ମନୁଷ୍ୟ ସନ୍ତାନଗଣର ଅପେକ୍ଷା ନ କରେ, ତାର ମୂଲ୍ୟ ଯାକୁବର ଅବଶିଷ୍ଟାଂଶ ଅନେକ ଗୋଷ୍ଠୀ ମଧ୍ୟରେ ରହିବେ। ପୁଣି ବନ ପଶୁଗଣ ମଧ୍ୟରେ ଯେପରି ସିଂହ ମେଷପାଲ ମଧ୍ୟରେ ଯେପରି ଯୁବା ସିଂହ ଯାଇ ଦୋଳି ପକାଏ ଓ ବିଦୀର୍ଣ୍ଣ କରେ, ଆଉ ଉଦ୍ଧାରକାରୀ କେହି ନଥାଏ, ସେପରି ଗୋଷ୍ଠୀଗଣ ମଧ୍ୟରେ ଅନେକ ଗୋଷ୍ଠୀ ମଧ୍ୟରେ ଯାକୁବର ଅବଶିଷ୍ଟାଂଶ ହେବ। ପ୍ରିୟ ଶ୍ରୋତା, ଏପରିକି ପୁରାତନ ନିୟମରେ ବଳିଦାନ ପ୍ରଥା ଦ୍ୱାରା ପାପକୁ ଦୂର କରାଯାଉ ପାରୁନଥିଲା, ଏବଂ ଦିନେ ପୃଷ୍ଠ ଆସି ତାହା ସବୁ କରିବେ ବୋଲି ଏହିସବୁ ସଂକେତ ପ୍ରକାଶ କରୁଥିଲା। ତାହାଙ୍କ ମୃତ୍ୟୁ ଓ ପୁନରୁତ୍ଥାନ ଦ୍ୱାରା ଆମେ ପ୍ରେମର ଜୀବନ ଓ ଈଶ୍ୱରଙ୍କୁ ଚରିତ୍ର ଲାଭ କରିବା ପାଇଁ ଶକ୍ତି ଲାଭ କରିବାର ସେ ସବୁ ଆମକୁ ଦେଖାଉଅଛି। ଏହା ଏମିତି ଗୋଟିଏ ପ୍ରକାର ଜୀବନ ଯେ ନିଜକୁ ସମ୍ପୂର୍ଣ୍ଣ ଭାବେ ଈଶ୍ୱରଙ୍କଠାରେ ସମର୍ପଣ କରିବାକୁ ହେବ। ଈଶ୍ୱରଙ୍କ ଉଦ୍ଧାରକାରୀ ଅନୁଗ୍ରହ ଉପରେ ଆମର ସମ୍ପୂର୍ଣ୍ଣ ନିର୍ଭର କରିବାର ବିଷୟକୁ ବୁଝାଏ। ଏହା ଆବଶ୍ୟକ କରେ ଅଧିକାଂଶ ଶାସ୍ତ୍ରୀ ଓ ପାରୁଷୀ ନିଜର ପବିତ୍ରତା ଓ ବିଶ୍ୱାସ ଅନ୍ୟମାନେ ଦେଖନ୍ତୁ ବୋଲି ବହୁତ ଦେଖାଇ ଦେଉଥିଲେ, କିନ୍ତୁ ପ୍ରଭୁଙ୍କ ଅନୁଚରଣମାନେ କେମିତି ହେବା କଥା ସେମିତି ସେମାନେ ଆଦର୍ଶ ନଥିଲେ। ପ୍ରିୟ ଶ୍ରୋତା, ମନେକର ଆପଣ କେବଳ ବିଶ୍ୱାସ ଦ୍ୱାରା ପରିତ୍ରାଣ ପାଇବେ ବୋଲି ବିଶ୍ୱାସ କରନ୍ତି, ଏବଂ କେବଳ ଧାର୍ମିକତା ହିଁ ଆପଣଙ୍କୁ ରକ୍ଷା କରିପାରିବ ବୋଲି ଆପଣଙ୍କର ବିଶ୍ୱାସ, ତାହେଲେ ଆପଣଙ୍କ ଆଧ୍ୟାତ୍ମିକ ଜୀବନରେ ବ୍ୟବସ୍ଥା ପ୍ରତି ଅତିରିକ୍ତ ଅନୁରକ୍ତି ବିଷୟ ପ୍ରବେଶ କଲେ, ଯେପରିକି ମାଥିଉ 5:48 କହେ, ଅତଏବେ ତୁମମାନଙ୍କ ସ୍ୱର୍ଗତ ପିତା ଯେପରି ସିଦ୍ଧ, ତୁମେମାନେ ମଧ୍ୟ ସେହିପରି ସିଦ୍ଧ ହୁଅ। ଶ୍ରୋତା, ଏହି ପଦସ୍ଥଳରେ ଜାଣିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପ୍ରଥମ ପଦରେ ହିଁ ଦେଖିବାକୁ ମିଳୁଛି। ସେହି ପଦଟି ହେଉଛି ଅତଏବେ। ଏହା ପୂର୍ବରୁ କ'ଣ ଆସୁଛି ତାହା ଉପସଂହାର ବୋଲି ପ୍ରକାଶ କରୁଛି। ତାହେଲେ ପୂର୍ବରୁ ସଠିକ ଭାବରେ କ'ଣ ଅଛି। ଯଦି ଆପଣ ମାଥିଓ 5:43-47 ପଢ଼ିବେ, ଏଠି କହୁଅଛି, ତୁମେମାନେ ଶୁଣିଅଛ, ଉକ୍ତ ଅଛି, ତୁମର ପ୍ରତିବାସୀ କି ପ୍ରେମ କର ଓ ତୁମର ଶତ୍ରୁକୁ ଘୃଣା କର। କିନ୍ତୁ ମୁଁ ତୁମମାନଙ୍କୁ କହୁଅଛି, ତୁମମାନଙ୍କ ଶତ୍ରୁମାନଙ୍କୁ ପ୍ରେମ କର, ପୁଣି ଯେଉଁମାନେ ତୁମମାନଙ୍କୁ ତାଡ଼ନା କରନ୍ତି ସେମାନଙ୍କ ନିମନ୍ତେ ପ୍ରାର୍ଥନା କର, ଯେପରି ତୁମ୍ଭେମାନେ ତୁମମାନଙ୍କ ସ୍ୱର୍ଗସ୍ଥ ପିତାଙ୍କର ସନ୍ତାନ ହେବ। ସେ ତ ଦୁଷ୍ଟ ଓ ସନ୍ତ ଉଭୟଙ୍କ ଉପରେ ଆପଣା ସୂର୍ଯ୍ୟ ଉଦୟ କରନ୍ତି, ପୁଣି ଧାର୍ମିକ ଓ ଅଧାର୍ମିକମାନଙ୍କ ଉପରେ ବୃଷ୍ଟି ବର୍ଷାନ୍ତି। ଆଉ ଯେଉଁମାନେ ତୁମମାନଙ୍କୁ ପ୍ରେମ କରନ୍ତି ସେମାନଙ୍କୁ ପ୍ରେମ କଲେ ତୁମମାନଙ୍କର କି ପୁରସ୍କାର? କରଗ୍ରାହୀମାନେ ସୁଦ୍ଧା କ'ଣ ତାହା କରନ୍ତି ନାହିଁ? ଆଉ ତୁମେମାନେ ଯଦି କେବଳ ନିଜ ନିଜ ଭାଇମାନଙ୍କୁ ନମସ୍କାର କର, ତେବେ ଅଧିକ କ'ଣ କର? ବିଜାତିମାନେ ସୁଦ୍ଧା କ'ଣ ତାହା କରନ୍ତି ନାହିଁ? ଲୁକ 6:36 କହେ, ତୁମମାନଙ୍କ ପିତା ଯେପରି ଦୟାଲୁ, ତୁମେମାନେ ସେହିପରି ଦୟାଲୁ ହୁଅ। ଏହିସବୁ ପଦସ୍ଥଳ ମାଥିଓ 5:48 ସମାପ୍ତ ହେଉଛି କି ଏହିପରି କୁହେ 5:48, ତୁମମାନଙ୍କ ସ୍ୱର୍ଗତ ପିତା ଯେପରି ସିଦ୍ଧ, ତୁମେମାନେ ମଧ୍ୟ ସେହିପରି ସିଦ୍ଧ ହୁଅ। ପ୍ରିୟ ସୋତା, ମାଥିଓ 5:43-48 ଥିବା ସମସ୍ତ ଅର୍ଥ ନିୟମଗୁଡ଼ିକ ମାନିବା ବିଷୟରେ ନୁହେଁ, ଯଦିଓ ସେଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ, ବରଂ ଏସବୁ ପଦସ୍ଥଳୀର ବିଷୟ ପ୍ରେମରେ ଥିବା ଲୋକମାନଙ୍କ ବିଷୟରେ ଗୁରୁତ୍ୱ ବିଷୟରେ କହୁଅଛି। ଆମେ କେବଳ ଜାଣିଥିବା ଲୋକମାନଙ୍କୁ ପ୍ରେମ କରିବା ତାହା ନୁହେଁ, କିନ୍ତୁ ଆମେ ଯାହାକୁ ପ୍ରେମ କରିବା କଷ୍ଟ ତାହାକୁ ମଧ୍ୟ ପ୍ରେମ କରିବା ଆବଶ୍ୟକ। ଆମେ ଯାହା କରିପାରୁଣି ତାହା କରିବା ପାଇଁ ପରମେଶ୍ୱର ଆମକୁ କହୁନାହାନ୍ତି। ଏହି ବିଷୟକୁ ମନେ ରଖିବା ଗୁରୁତ୍ୱପୂର୍ଣ୍ଣ ଅଟେ। ଯଦି ପାପମୟ ଜୀବନ, ସ୍ୱାର୍ଥପର ହୃଦୟ ଆମ ଦ୍ୱାରା ନିୟନ୍ତ୍ରିତ ହୁଏ, ତାହେଲେ ଆମ ଭିତରୁ ଆଉ କିଏ ଶତ୍ରୁକୁ ପ୍ରେମ କରିବ? ଶତ୍ରୁମାନଙ୍କୁ ପ୍ରେମ କରିବା ପାଇଁ ଜଗତ ଆମକୁ ଶିକ୍ଷା ଦେଉନାହିଁ, କିନ୍ତୁ ଆମେ ନିଜକୁ ଈଶ୍ୱରଙ୍କଠାରେ ସମର୍ପଣ କରୁ, ତାହା ହେଲେ ଯୀଶୁ ଆପଣଙ୍କଠାରେ ଉତ୍ତମ କାର୍ଯ୍ୟ ଆରମ୍ଭ କରି ଶେଷ ହେବା ପର୍ଯ୍ୟନ୍ତ ରହିବେ ବୋଲି ଆମକୁ ପ୍ରତିଜ୍ଞା କରାଉଅଛି। ତାହା ଯୀଶୁ ଆସିବେ, ଦିନେ ପ୍ରକାଶ ହେବ, ଏହିପରି ଫିଲିପି 1:6 କହେ। କାରଣ ଯେ ତୁମମାନଙ୍କ ଅନ୍ତରରେ ଉତ୍ତମ କାର୍ଯ୍ୟ ଆରମ୍ଭ କରିଅଛନ୍ତି, ସେ ଖ୍ରୀଷ୍ଟ ଯୀଶୁଙ୍କ ଦିନ ପର୍ଯ୍ୟନ୍ତ ତାହା ସାଧନ କରି ସିଦ୍ଧ କରିବେ, ଏହା ତ ମୁଁ ଦୃଢ଼ ରୂପେ ବିଶ୍ୱାସ କରେ। ଏହିପରି ଫିଲିପ ମଣ୍ଡଳୀକୁ ପତ୍ର ଲେଖନ୍ତି। ପ୍ରିୟ ଶ୍ରୋତା, ମାଥିଓ 13:44-52 ଆମେ ପାଉ ସ୍ୱର୍ଗରାଜ୍ୟର କ୍ଷେତ୍ରରେ ଗୁପ୍ତ ହୋଇଥିବା ଧନ ସଦୃଶ୍ୟ। ଜଣେ ଲୋକ ତାହା ଦେଖି ଗୋପନ କରି ରଖିଲା ଓ ଆନନ୍ଦରେ ଯାହା ଆପଣର ସର୍ବସ୍ତ ବିକ୍ରୟ କରି ସେହି କ୍ଷେତ୍ରକୁ କ୍ରୟ କଲା। ପୁନଚ୍ ସ୍ୱର୍ଗରାଜ୍ୟ ଉତ୍ତମ ମୁକ୍ତା ଅନ୍ୱେଷଣ କରୁଥିବା ଜଣେ ବନିକ ସଦୃଶ୍ୟ। ଗୋଟିଏ ବହୁମୂଲ୍ୟ ମୁକ୍ତା ଦେଖି ସେ ଯାଇ ଆପଣାର ସର୍ବସ୍ତ ବିକ୍ରୟ କରି ସେହି ମୁକ୍ତାକୁ କ୍ରୟ କଲା। ପୁନଚ୍ ସ୍ୱର୍ଗରାଜ୍ୟ ସମୁଦ୍ରରେ ନିକ୍ଷିପ୍ତ ସର୍ବପ୍ରକାର ମଧ୍ୟ ସଂଗ୍ରହକାରୀ ଗୋଟିଏ ଟଣାଜାଲ ସଦୃଶ୍ୟ। ତାହା ପୂର୍ଣ୍ଣ ହୁଅନ୍ତେ ଲୋକେ କୁଲକୁଟାଣି ଆଣିଲେ, ପୁଣି ବସି ଭଲ ଯାକ ଖୋଲାଇଲେ, ଏକାଠି ରଖି ରଖିଲେ, କିନ୍ତୁ ମନ୍ଦଗୁଡ଼ାକ ଫୋପାଡ଼ିଦେଲେ। ଯୁଗ ସମୟରେ ସେହିପରି ଘଟିବ। ଦୂତମାନେ ବାହାରି ଆସି ଧାର୍ମିକମାନଙ୍କ ମଧ୍ୟରୁ ଦୁଷ୍ଟମାନଙ୍କୁ ବିଭିନ୍ନ କରିବେ, ପୁଣି ସେମାନଙ୍କୁ ଅଗ୍ନିକୁଣ୍ଡରେ ପକାଇଦେବେ। ସେଠାରେ ରୋଦନ ଓ ଦନ୍ତ କିଡ଼ିମିଡ଼ି ହେବ। ତୁମେମାନେ କ'ଣ ଏହିସବୁ କଥା ବୁଝିଲ? ସେମାନେ ତାହାଙ୍କୁ କହିଲେ, ହଁ। ସେଥିରେ ଯୀଶୁ ସେମାନଙ୍କୁ କହିଲେ, ତେବେ ଯେଉଁ ଗୃହକର୍ତ୍ତା ଆପଣା ଭଣ୍ଡାରରୁ ନୂଆ ଓ ପୁରୁଣା ପଦାର୍ଥ ବାହାର କରେ, ସ୍ୱର୍ଗରାଜ୍ୟରେ ଶିଷ୍ୟ ହୋଇଥିବା ପ୍ରତ୍ୟେକ ଶାସ୍ତ୍ରୀ ତାହାରେ ସଦୃଶ୍ୟ। ପ୍ରିୟ ଶ୍ରୋତା, ଈଶ୍ୱରଙ୍କ ବାକ୍ୟ ଶୁଣିବା ଦ୍ୱାରା ନୁହେଁ, ସେହି ଅନୁସାରେ ବାଞ୍ଚିବା ଦ୍ୱାରା ମୂଲ୍ୟ ରହିଛି। ପ୍ରଥମ ଦୁଇଟି କାହାଣୀରେ ଦୁଇଟି ବିଷୟ ମୁଖ୍ୟ ଅଟେ। ଉଭୟ କ୍ଷେତ୍ରରେ ଅଲଗା ହେବାର ଭାବନା ରହିଛି। ଜଣେ ଯଦି ନୂଆ ବିଷୟ ପାଇବା ପାଇଁ ଯାଉଛି, ତାହେଲେ ସେଥିରୁ ସେମାନେ ଅବ୍ୟାହିତ ପାଇବା ନିମନ୍ତେ ଶିକ୍ଷା ଦିଅନ୍ତି। କ୍ଷେତ୍ରରେ କିମ୍ବା ମୁକତାରେ ଏହା ଏକ ସମ୍ପତ୍ତି ହୋଇପାରେ। ଅନ୍ୟ ଗୁରୁତ୍ୱପୂର୍ଣ୍ଣ ହେଉଛି, ଯିଏ ଯାହା ପାଇଲା ତାର ମହାମୂଲ୍ୟକୁ ଉଚ୍ଚସ୍ଥାପନ କରିବା। ଉଭୟ କ୍ଷେତ୍ରରେ ସେମାନେ ଐଶ୍ୱର୍ଯ୍ୟ ଲାଭ କରିବା ପାଇଁ ନିଜର ଯାହା କିଛି ଥିଲା ତାହା ସବୁ ବିକିଦେଲେ। ଆମେ ପରିତ୍ରାଣ କିଣିପାରିବା ନାହିଁ ପ୍ରିୟ ଶ୍ରୋତା, ଯେପରିକି ଯେଶାୟ 55:1-2 କହେ, ହେ ତୃଷିତ ଲୋକ ସକଳ, ତୁମେମାନେ ଜଳ ନିକଟକୁ ଆସ, ପୁଣି ଯାହାର କିଛି ଅର୍ଥ ନାହିଁ ସେ ଆସୁ, ତୁମେମାନେ ଆସ, କିଣ ଓ ଭୋଜନ କର। ହଁ, ଆସ, ଅର୍ଥ ମୂଲ୍ୟ ବିନା ଦ୍ରାକ୍ଷାରସ ଓ ଦୁଗ୍ଧ କିଣ। ଅଖାଦ୍ୟ ଦ୍ରବ୍ୟ ନିମନ୍ତେ ତୁମେମାନେ କାହିଁକି ରୂପା ବ୍ୟୟ କରୁଅଛ? ଓ ଯାହା ତୃପ୍ତିକର ନୁହେଁ ତହୁ ପାଇଁ କାହିଁକି ତୁମେମାନେ ପରିଶ୍ରମ କରୁଅଛ? ମନୋଯୋଗ କରି ଆମର କଥା ଶୁଣ ଓ ଉତ୍ତମ ଦ୍ରବ୍ୟ ଭୋଜନ କର, ଓ ପୁଷ୍ଟିକର ଦ୍ରବ୍ୟରେ ତୁମମାନଙ୍କ ପ୍ରାଣକୁ ସନ୍ତୁଷ୍ଟ ହେବାକୁ ଦିଅ। ପ୍ରିୟ ଶ୍ରୋତା, କେଡ଼େ ସୁନ୍ଦର ନିମନ୍ତ୍ରଣ ସେହି ସଦାପ୍ରଭୁ ପରମେଶ୍ୱରମାନଙ୍କୁ କରୁଅଛନ୍ତି। ଯେହେତୁ ଧନ ଦ୍ୱାରା, କର୍ତ୍ତବ୍ୟ ଦ୍ୱାରା, କାର୍ଯ୍ୟ ଦ୍ୱାରା, ଆମ ନାମ ଦ୍ୱାରା ପରିତ୍ରାଣ ପାଇପାରିବା ନାହିଁ, ଯେହେତୁ ସଦାପ୍ରଭୁ ସିଦ୍ଧ, ଆମେ ସଦାପ୍ରଭୁଙ୍କ ପରି ସିଦ୍ଧ ହେବା ଉଚିତ। ଯଦି ଆମେ ସଦାପ୍ରଭୁଙ୍କ ପରି ସିଦ୍ଧ ନ ହେବା, ତାହେଲେ ଆମେ ସ୍ୱର୍ଗରାଜ୍ୟ ଯାଇପାରିବା ନାହିଁ। ଯେପରିକି ଯେଶାୟ ଭବିଷ୍ୟତ ବକ୍ତା ଲୋକମାନଙ୍କୁ ନିମନ୍ତ୍ରଣ ଦେଇ କହୁଅଛନ୍ତି, ହେ ତୃଷିତ ଲୋକ ସକଳ, ତୁମେମାନେ ଜଳ ନିକଟକୁ ଆସ, ସେହି ସଦାପ୍ରଭୁ ଯୀଶୁପାଖଙ୍କୁ ଆସ, ପୁଣି ଯାହାର କିଛି ଅର୍ଥ ନାହିଁ, ଧନ ନାହିଁ, ପଇସା ନାହିଁ, କିଛି ନାହିଁ, ଆସ, ତୁମାନେ ଆସ, କିଣ ଓ ଭୋଜନ କର। ହଁ, ଆସ, ଅର୍ଥ ମୂଲ୍ୟ ବିନା ଦ୍ରାକ୍ଷରସ ଓ ଦୁଗ୍ଧ କିଣ ବୋଲି ଭବିଷ୍ୟତ ବକ୍ତା ଯେଶାୟ ପ୍ରଭୁଙ୍କ ଦ୍ୱାରା ଏହି ବାଣୀ ଆସୁଅଛି। ଅଖାଦ୍ୟ ଦ୍ରବ୍ୟ ନିମନ୍ତେ ତୁମମାନେ କାହିଁକି ରୂପା ବାୟୁ କରୁଅଛ ବୋଲି ସେ ପ୍ରଶ୍ନ କରୁଅଛନ୍ତି। ଓ ଯାହା ତୃପ୍ତିକର ନୁହେଁ ତହିଁପାରେ କାହିଁ କଷ୍ଟ କରୁଅଛ, ତହିଁ ପାଇଁ କାହିଁକି ତୁମମାନେ ପରିଶ୍ରମ କରୁଅଛ ବୋଲି ପ୍ରଶ୍ନ କରୁଅଛନ୍ତି। ମନୋଯୋଗ କରି ଆମର କଥା ଶୁଣ ଓ ଉତ୍ତମ ଦ୍ରବ୍ୟ ଭୋଜନର କର, ଓ ପୁଷ୍ଟିକର ଦ୍ରବ୍ୟରେ ତୁମମାନଙ୍କର ପ୍ରାଣକୁ ସନ୍ତୁଷ୍ଟ ହେବାକୁ ଦିଅ ବୋଲି ଭବିଷ୍ୟତ ବକ୍ତା କେଡ଼େ ସୁନ୍ଦର ଭାବରେ ଏମାନଙ୍କୁ ବୁଝାଉଅଛନ୍ତି। ପ୍ରିୟ ଶ୍ରୋତା, ଆମେମାନେ ଏହି ଦୁଃଖମୟ ପୃଥିବୀରେ ବାସ କରୁଅଛୁ, ଏକ ସୌନ୍ଦର୍ଯ୍ୟ ରାଜ୍ୟ ପାଇଁ ଆମେ ଆଗକୁ ଦେଖୁଅଛୁ। ପ୍ରିୟ ଶ୍ରୋତା, ପବିତ୍ର ଶାସ୍ତ୍ର ଏହି ସୌନ୍ଦର୍ଯ୍ୟ ରାଜ୍ୟ ବିଷୟରେ ଏମାନଙ୍କୁ ପ୍ରକାଶ କରୁଅଛି। ସେହି ରାଜ୍ୟ ହେଉଛି ଯେଉଁଠାରେ ଯୀଶୁଖ୍ରୀଷ୍ଟ, ଯେଉଁଠାରେ ପିତା ପରମେଶ୍ୱର ବାସ କରୁଛନ୍ତି, ସେହି ସ୍ଥାନ ଆମମାନଙ୍କୁ ଦେବା ପାଇଁ ସେ ପ୍ରସ୍ତୁତ ଅଛନ୍ତି। ତାହେଲେ କ'ଣ ଆପଣ ସେହି ସ୍ଥାନକୁ ଯିବା ପାଇଁ ଇଚ୍ଛୁକ ଅଛନ୍ତି କି? ତାହେଲେ ବର୍ତ୍ତମାନ ସେ ହିଁ ସେହି ସମୟ ନିଜକୁ ସମର୍ପଣ କରି ସେହି ଯୀଶୁଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କର, ଯେହେତୁ ସେ ହିଁ ଆପଣମାନଙ୍କୁ ସ୍ୱର୍ଗରାଜ୍ୟକୁ ନେଇପାରିବେ। ଯେହେତୁ ସେ ହିଁ ଜୀବନ, ସେ ହିଁ ପଥ, ଆଉ ତାଙ୍କ ଦ୍ୱାରା ଆଉ କେହି ନାହିଁ। ପ୍ରିୟ ଶ୍ରୋତା, ମୁଁ ଆଶା କରୁଛି କି ଈଶ୍ୱରଙ୍କ ରାଜ୍ୟ ପାଇଁ ଆପଣମାନେ ଅନ୍ୱେଷଣ କରିବେ। ଏହି ଆଶାରେ ଚାଲନ୍ତୁ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ନାମରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କର ସର୍ବଶକ୍ତି ସର୍ବଜ୍ଞାନୀ ଆଦି ଅନନ୍ତ ଦୟାମୟ ପରମେଶ୍ୱର, ଧନ୍ୟବାଦ ଅର୍ପଣ କରୁଅଛୁ ପ୍ରଭୁ, ଯେଉଁ ସୌନ୍ଦର୍ଯ୍ୟ ବାକ୍ୟମାନଙ୍କୁ ବର୍ତ୍ତମାନ ଶୁଣାଇଲ ତୁମ ସେହି ଭକ୍ତଙ୍କ ଦ୍ୱାରା, ତୁମ ସେହି ରାଜ୍ୟ ବିଷୟରେ ଏମାନଙ୍କୁ ସୂଚନା ଦେଲ। ହଁ, ଏହି ପୃଥିବୀରେ ଆମେ ବାସ କରୁଅଛୁ, ଦୁଃଖ କଷ୍ଟ ବାଧା ବିଘ୍ନ ସବୁ ଆମେ ଭୋଗୁଅଛୁ। ହେ ପ୍ରଭୁ, ଏହି କଷ୍ଟରୁ ଆମମାନଙ୍କୁ ଦୂର କରାଇବା ପାଇଁ ଆମମାନଙ୍କୁ ସାହାଯ୍ୟ କର, ଶକ୍ତିରେ ଜ୍ଞାନରେ ଆଶିଷରେ ଭରାଇ ଦିଅ, ଆଉ ତୁମ ସେହି ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନ କର। ଆଉ ପରିଶେଷ ଯେବେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ, ହେ ପରମେଶ୍ୱର, ସେତେବେଳେ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର। ଆମେନ୍।
ଅନନ୍ତ କାଳ ସ୍ଥାୟୀ ତାଙ୍କରି ରାଜ୍ୟ,
প্রিয় শ্রোতা, আমি আশা করুছু যে আমার এই কার্যক্রম আপনার পসন্দ লাগুথিব। আপনার মতামত পাই আমার এই ঠিকার যোগাযোগ করতু। আমার ঠিকা আডভেটিসড মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র, বা খোলতো আমার ওয়েবসাইট যেকোন আন্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। Adventist Media Center India র স্পেলিং হেউছি ADVENTISTMEDIACENTREINDIA। অথবা ডাউনলোড করন্তু আমার মোবাইল অ্যাপ, আপনার মোবাইল প্লে স্টোর কু যান্তু, আউ টাইপ করন্তু দ ভয়েস অফ হোপ, আউ ডাউনলোড করন্তু। ঈশ্বর আপনকু আশীর্বাদ করন্তু। ধন্যবাদ।